श्रीमद्भागवतम दशम स्कंद 47 अध्याय श्लोक 37 10 47 37 जा मया क्रीडता रात्र्यां वने अस्मिन् ब्रज आस्थितः अलब्धरासः कल्याण्यो मा आपो मत् वीर्य चिन्तया या मया क्रीडता रात्र्यां वनेऽस्मिन् या मया क्रीडता रात्र्यां वनेऽस्मिन् ब्रजास्थितः वनेऽस्मिन् ब्रजास्थितः अलब्धरासा कल्याण्यो अलब्धरासा कल्याण्यो मापोर्मद्विर्ज्य चिन्तया मापोर्मद्विर्ज्य चिन्तया नेट तक नहीं था आप हरे कृष्णा समस्त भक्त सज्जन मातृबंधु का आम भागवत कथा को स्वागत जनाऊु आज आम कथा जो चलती भगवान संदेश भगवान निजे लिखिकी निज हस्त हस्ताक्षर भगवान हस्ताक्षर के सुंदर नई थ जयदेव गोस्वामी भगवान आस लिखिदे दही पद पल्लव मुदारम भगवान हस्तरे अक्षर रही हस्ताक्षर भगवान रचना कर लिखिंट तेणु जदि हिसाब कर समस्त अक्षर भितर कह अक्षर श्रेष्ठ हे भगवान अक्षर सहित कह सामान पार हस्ताक्षर आम कथा शुणा जाए ये रूप गोस्वामी बहुत सुंदर अक्षर रही मोती भाई अक्षर महाप्रभु गोटे थर देखी जो रही पुरी रे जो थे हरिदास ठाकुर रोते जो आम सिद्ध बकु मंदिर बालीसाई रास्त गले बालीसाई रास्त समुद्रकूल गले बालीसाई रास्त पड़ो से स्थान तर महाप्रभु से पहुँचे हरिदास को शेष पर्यटन दर्शन दिखती हरिदास भगवान दर्शन करें भगवान निजे जाए दर्शन दिखती लिखी रथयात्रा समय भगवान महाप्रभु जो मन भाव रही भावटा को रचना कर गोटे श्लोक पोथ तालपत्र रखाई लिखिंटे खुची से ईरे से उपर जो रही खुची से ताल महाप्रभु देखी के सुंदर अक्षर देख खुशी गले जब अक्षर विषय जब प्रतिजोगिता हे तो भगवान अक्षर सहित क्या सामान पारे भगवान होती असमर्ध वस्तु सहित कहीं सामान पारे ना आर्धकता कौन कह तेणु ये भगवान जो अंतिम संदेश नौटी श्लोक जो कही ये प्रथम प्रथम फेज्र कथा तापर पुणी सब कथा रही बहुत कथा आसव तेणु ये जो प्रथम थर पर जो श्लोक सब कहले नौटी श्लोक रही 29-37 भगवान कही सबू तेणु यहाँ हूँ अंतिम कथा अंतिम श्लोक से कह जा मया क्रीडता रात्रि ता पूर्व श्लोक जो कहले ये मया वेश्य मन कृष्ण विमुक्ता अशेष वृत्तिजत अनुस्मरत्यो मांग नित्यं अचिरान माम पश्यथ जो कहले मत यदि सब स्मरण जी कर खूब शीघ्र प्राप्त होबी अचिरात माम अपश्यत मु खूब शीघ्र प्राप्त होबी तार उदाहरण हूँ यहाँ जो रासलीला जो रही दशम स्कंद 29 अध्याय 33 अध्याय 5 अध्याय रासलीला को वर्णना करेणु 29 अध्याय वर्णना करते भगवान जो शरत पूर्णिमा रात्रि जो बंशी बटन तटे तटे बंशी बादन कले वृंदावन जिते गोपी सब थे सब चलें ଯିଏ ଯେଉଁ କାର୍ଯ୍ୟ କରୁଥିଲେ ସବୁ କାର୍ଯ୍ୟକୁ ସେଠି ରଖିଦେଲେ, ଚିନ୍ତା କଲେନି କ୍ଷୀରଟା ରଖି ଚୁଲିରେ ରହିଛି ଆଉ ଟିକେ ପରେ ପୋଡ଼ିବ, ଫୁଟିଗଲା ପରେ ଖାଇକିରି ଯିବା ନା, ସେ କ୍ଷୀର ସେମିତି ଥିଲା, ସେ ଚୁଲିରେ ପଡ଼ୁ ଯାହା ବି ହଉ, କିଏ କ୍ଷୀର ଧୁଉଥିଲେ ସିଏ ମଧ୍ୟ ସେଇ ଯେତିକି କ୍ଷୀର ଧୁଆ ହେଇ ତାକୁ ଫିଙ୍ଗି ଦେଇକି ପଳାଇଗଲେ, କିଏ କ'ଣ କରୁଥିଲେ ଆମେ ସବୁ ବର୍ଣ୍ଣନା କରାଯାଇଛି, ଆଗରୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ସବୁ ଧାଇଁଥିଲେ, କିନ୍ତୁ କେତେଜଣ ଯାଇପାରିଲେ ନାହିଁ। କେତେଜଣ ଗୋପୀମାନଙ୍କୁ ତାଙ୍କର ସ୍ୱାମୀ, ତାଙ୍କର ପତିମାନେ, ତାଙ୍କର ପିତା, ତାଙ୍କ ସ୍ୱାମୀ ଏମାନେ ସବୁ ଜବରଦସ୍ତି ବାନ୍ଧିକି ରଖିଦେଲେ, ଯାଇପାରିଲେ ନାହିଁ। ସେଇ କଥାଟି ଏଠି କୁହାଯାଉଛି। ଯା ମୟା କ୍ରୀଡ଼ତା ରାତ୍ରିଆ, ସେଇ ଯେଉଁ ଭଗବାନଙ୍କୁ ଯେତେବେଳେ 8 ବର୍ଷ ହେଇଥିଲା, ଏଇ ଲୀଳା ଆରମ୍ଭ ହେଇଥିଲା, ରାସଲୀଳା ଆରମ୍ଭ ହେଇଥିଲା, ଭଗବାନଙ୍କ ରାସଲୀଳା ଆରମ୍ଭ ହେଇଥିଲା 8 ବର୍ଷରେ। ତେଣୁ ସେଇ ଲୀଳାରେ ଯାହାମୟା କ୍ରୀଡ଼ତା ରାତ୍ରିଆଂ, ସେ ରାତ୍ରି ରାତ୍ରିଆଂ ଏଠି ବହୁବଚନ କୁହାଯାଇଛି, ରାତ୍ରିଆଂ ତେଣୁ ବହୁବଚନ ନା ଏକ ବଚନ ମୁଁ ସେ ଜାଣିନି, ଯାହା ବି ହଉ, ସେ ଯେଉଁ ରାତ୍ରିରେ ଭଗବାନ, ସେ ଗୋଟିଏ ରାତ୍ରି ହେଉଛି ତାହା ସେଇଟା କୁହାଯାଏ, ବହୁବଚନ କୁହାଯାଏ, କାହିଁକିନା ସେଇ ଗୋଟିଏ ରାତ୍ରିରେ ବ୍ରହ୍ମାଙ୍କର ଗୋଟିଏ ରାତ୍ରି ମିଶି ଯାଇଥିଲା। ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 1000 ଦିବ୍ୟ ଯୁଗ, ରାତ୍ରି ମଧ୍ୟ ସେଇଭଳି ଭାବରେ 432 କୋଟି ବର୍ଷର ରାତ୍ରି ମିଶି ଯାଇଥିଲା ସେ ଗୋଟିଏ ରାତ୍ରିରେ। ବ୍ରହ୍ମାଙ୍କର ଗୋଟିଏ ଦିନ ଏବଂ ରାତ୍ରି ହେଉଛି 432 କୋଟି ବର୍ଷ ପୃଥିବୀ ଗଣନାରେ। ତେଣୁ ସେ ଯେଉଁ ରାତ୍ରିରେ ରାସଲୀଳା ହେଇଥିଲା, 432 କୋଟି ବର୍ଷ ତା ଦେହରେ ମିଶି ଯାଇଥିଲା। ତେଣୁ ଯାହା ମୟା କ୍ରୀଡ଼ତା ରାତ୍ରିଆଂ, ସେ ଯେଉଁ ରାତ୍ରିରେ ଯେଉଁ ଭଗବାନଙ୍କ ସହିତ କ୍ରୀଡ଼ା କରିଥିଲେ, ରାସ କ୍ରୀଡ଼ା ଯେଉଁ ହେଇଥିଲା, ବନେସ୍ମିନ୍ ବ୍ରଜା ସ୍ଥିତା, ବନରେ ଯଦିଓ ଭଗବାନ ଥିଲେ କିନ୍ତୁ ସିଏ ତାଙ୍କ ପାଖକୁ ଆସିଗଲେ, ବ୍ରଜା ସ୍ଥିତା, ସେମାନଙ୍କୁ ଛାଡ଼ିପାରିଲେ ନାହିଁ। ତେଣୁ ସେ ଭଗବାନ ଚିନ୍ତା କଲେ, ସେମାନେ କହିଲେ ଆମେ ଏ ଶରୀର ରହିବୁ ନାହିଁ, ରଖିବୁ ନାହିଁ, ସେଟା ତ୍ୟାଗ କରିଦେବୁ, ଏଇଭଳି ଭାବରେ ଚିନ୍ତା କରୁଥିଲେ। କିନ୍ତୁ ଭଗବାନ ଆସି ତାଙ୍କ ପାଖରେ ହାଜର ହେଇଗଲେ, ତାଙ୍କ ପାଖରେ ହାଜର ହେଇକରି ତାଙ୍କ ସହିତ ନୃତ୍ୟ କଲେ ସେଇଠି ତାଙ୍କର ଗୃହରେ। ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟରେ କହିଛନ୍ତି। ତେଣୁ ସେ ଯେଉଁ ଚିନ୍ତା କରୁଥିଲେ, ତାଙ୍କ ଭଗବାନ ଚିନ୍ତା କଲା ମାନେ ଭଗବାନ ଆସି ପହଞ୍ଚିଗଲେ, ଉପସ୍ଥିତ ହେଇଗଲେ। ଆଉ ପୂର୍ବରୁ ଯେଉଁ କହିଲେ, ଅନୁସ୍ମରତ ମାମ ନିତ୍ୟଂ ଅଚିରାଟ ମାମ ଉପସ୍ଥିତ, ମୋତେ ଯଦି ସବୁବେଳେ ଚିନ୍ତା କରେ ମୁଁ ତାଙ୍କ ପାଖରେ ଶୀଘ୍ର ଆସି ତାଙ୍କ ପାଖରେ ଉପସ୍ଥିତ ହେବି। ତେଣୁ ଏଇ କଥା ଏଠି କୁହାଯାଉଛି, ତାର ଉଦାହରଣ ହେଉଛି ଏଇଟା, ପ୍ରମାଣ ହେଉଛି ଏଇଟା। ସେଇ ଗୋପୀମାନ ପାଖରେ ଭଗବାନ ଆସି ଆବିର୍ଭାବ ହେଇଯାଇଥିଲେ, ତାଙ୍କର ଗୃହରେ ସେ ରାସ ନୃତ୍ୟ ହେଇଥିଲା। ଅଲବ୍ଧ ରାସ କଲ୍ୟାଣ, ସେମାନେ ଯାଇପାରିଲେ ନାହିଁ ବୋଲି ସେ ମନ ଦୁଃଖ କରୁଥିଲେ। କଲ୍ୟାଣୀ ସେମାନେ, କଲ୍ୟାଣକୃତ, ଭଗବତଙ୍କ ସମ୍ବନ୍ଧ ସବୁ କଲ୍ୟାଣ, ସମସ୍ତଙ୍କ ମଙ୍ଗଳ କରିବ। ଯେତେବେଳେ ଭଗବତ ଗୀତାରେ 6ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି, ପ୍ରଭୁ ଅଯତି ଶ୍ରଦ୍ଧା ପେଦା ଯୋଗା ଚଳିତ ମାନସ ଅପ୍ରାପ୍ୟ ଯୋଗ ସଂସ୍କୃତି କାଁ ଗତି କୃଷ୍ଣ ଗଛତି, ଯେଉଁମାନେ ଯୋଗ ମାର୍ଗରେ ଅଗ୍ରସର ହେଉଛନ୍ତି କିନ୍ତୁ ଯୋଗରେ ସିଦ୍ଧି ପ୍ରାପ୍ତ ହେଇନାହାନ୍ତି, ତାଙ୍କର କ'ଣ ଅବସ୍ଥା ହେବ। ଆମେ ଗୋଟେ କାର୍ଯ୍ୟ କରୁଛେ, ଗୋଟେ ବିଲ୍ଡିଂ କରୁଛେ, ବିଲ୍ଡିଂଟା ଅଧୁରା ରହିଗଲା, କମ୍ପ୍ଲିଟ୍ ହେଇପାରିଲା ନାହିଁ, ଆମର ତ ଚାଲିଛି, ବିଲ୍ଡିଂ ମଧ୍ୟ ଅଧୁରା ରହିଗଲା। ରାମନବମୀ ପାଇଁ ଆମର ହେବାର ଥିଲା କିନ୍ତୁ କଲ୍ୟାଣ ଇଏ ଆସିଗଲା, କରୋନା ଆସିଗଲା, କାମ ଅଧା ରହିଗଲା, ଆଉ କ'ଣ ତା'ର ମୂଲ୍ୟ ହେଲା କିଛି? ଅବଶ୍ୟ ପରେ ସେଇଟା କମ୍ପ୍ଲିଟ୍ ହେବ, ତା ସେ ଯାହାବୁ, କିନ୍ତୁ ଯେଉଁ କାର୍ଯ୍ୟ ରହୁଛି ସେଇଟା ଅଧା ରହିଗଲା ମାନେ ସେ କିଛି କାମକୁ ନୁହଁ। କିନ୍ତୁ ଏଇ ଯେଉଁ ଯୋଗ ଆମେ କରୁଛେ, ଯୋଗଟା ଯଦି କମ୍ପ୍ଲିଟ୍ ସିଦ୍ଧି ପ୍ରାପ୍ତ ହେଇପାରିଲେ ନାହିଁ, ତାହେଲେ କ'ଣ ହେବ, ତାଙ୍କର ଗତି କ'ଣ ହେବ? କଶ୍ଚିନ୍ କ'ଣ ବିଭ୍ରଷ୍ଟ ଛିନ୍ନା ଭ୍ରମ୍ୟ ନଶ୍ଚତି, ଯେମିତି ଆକାଶରେ ବାଦଲ ରହିଛି, ମେଘ ଦ୍ୱାରା ପବନ ଦ୍ୱାରା ଯଦି ଏପଟ ସେପଟ ହେଇଯିବ ସେ ଆଉ ବର୍ଷା କରିପାରିବ ନାହିଁ, ସେହିଭଳି ଭାବରେ ଆମେ ଯୋଗରେ ସିଦ୍ଧି ଲାଭ ନ କରିପାରିଲେ ଆମର କିଛି ସବୁ ବ୍ୟର୍ଥ ହେଇଗଲା ନା? ନା, ଇଏ ହେଉଛି କଲ୍ୟାଣକୁ ମାର୍ଗ। ଏଠି କିଛି କଲ୍ୟାଣ ଶବ୍ଦରୁ ମନେ ପଡ଼ିଲା ମୋର, ଭଗବାନ କହିଲେ ନହି କଲ୍ୟାଣକୃତ କଶି ଦୁର୍ଗତି ତାହା ଗଚ୍ଛତି, ପାର୍ଥ ନୈଭାନ ମୂତ୍ର ବିନାଶ ସ୍ତଃ ବିଦ୍ୟତେ ନହି କଲ୍ୟାଣକୃତ କଶି ଦୁର୍ଗତି ତାହା ଗଚ୍ଛତି। ଏ ପାର୍ଥ, ତୁମେ ମୋର ଅତ୍ୟନ୍ତ ପ୍ରିୟ ପୃଥାଙ୍କର ପୁତ୍ର ପାର୍ଥ, ତୁମେ ମୋର ପିଉସିଙ୍କର ପୁତ୍ର ଭାଇ ମୋର ତୁମେ, ହେ ଭାଇ ମୁଁ ତୁମକୁ ସତ କଥା କହୁଛି, ପ୍ରାପ୍ୟ ପୁଣ୍ୟକୃତ୍ୱା ସେମାନେ ପାର୍ଥ ନୈଭାନ ମୂତ୍ର, ଏଇ ଯେଉଁ ଯୋଗରେ ଆମେ କିଛି କାର୍ଯ୍ୟ କରୁଛେ ଏହି ଜନ୍ମରେ ବା ପରଜନ୍ମରେ, ନବା ଇହ ନ ଅମୂତ୍ର, ଏହି ଜନ୍ମରେ ବା ପରଜନ୍ମରେ ତାଙ୍କର କେବେ ହେଲେ କିଛି ଦୁର୍ଗତି ହେବ ନାହିଁ, ଆର୍ଥ ନୈବାନ ମୂତ୍ର ବିନାଶ ତାଙ୍କର କେବେ ହେଲେ ବିନାଶ ହେବ ନାହିଁ, ନହି କଲ୍ୟାଣକୃତ କଷ୍ଟିତ, ଇଏ ହେଉଛି କଲ୍ୟାଣକର ମାର୍ଗ, ତେଣୁ ନହି କଲ୍ୟାଣକୃତ ଦୁର୍ଗତି ତାଙ୍କର କେବେ ହେଲେ ଦୁର୍ଗତି ହେବ ନାହିଁ, କଲ୍ୟାଣକର ମାର୍ଗ ଇଏ, ଭୌତିକ ଜଗତ ହେଉଛି ଅକଲ୍ୟାଣକର, ଭୌତିକ ଜଗତ ହେଉଛି ଅକଲ୍ୟାଣକର ମାର୍ଗ, କିନ୍ତୁ ଭଗବାନଙ୍କ ସମ୍ବନ୍ଧରେ ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୁଅନ୍ତୁ ନା କାହିଁକି, ହେଉଛି କଲ୍ୟାଣକର ମାର୍ଗ, ଭଗବାନ କଲ୍ୟାଣ ପ୍ରାପ୍ତ ହେବେ, ସେମାନେ ତାଙ୍କର କଲ୍ୟାଣ ହେବ, ତାଙ୍କର ମଙ୍ଗଳ ହେବ, ଭଗବାନ ହେଉଛନ୍ତି ମଙ୍ଗଳମୟ, ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ, ଭଗବାନ ହେଉଛନ୍ତି ମଙ୍ଗଳମୟ, ତାଙ୍କ ସହିତ ଯୁକ୍ତ ହେଲେ କେବେ ହେଲେ ଅମଙ୍ଗଳ ହୋଇପାରିବ ନାହିଁ, ନହିଁ କଲ୍ ଆଉ ଗୋଟେ ଶ୍ଳୋକ ଅଛନ୍ତି, ନହିଁ ଏତେ ହେଲେ ଶିବ ପନ୍ଥା, ଆଉ କୌଣସି କଲ୍ୟାଣଙ୍କର ପନ୍ଥା ବା ମଙ୍ଗଳଙ୍କର ପନ୍ଥା ଆଉ ନାହିଁ, ଭୌତିକ ଜଗତରେ ସବୁକିଛି ହେଉଛି ଅମଙ୍ଗଳ ପନ୍ଥା, ଅଶିବ ପନ୍ଥା ସବୁକିଛି, କିନ୍ତୁ ଏକମାତ୍ର ମଙ୍ଗଳକର ପନ୍ଥା ହେଉଛି ଭଗବାନଙ୍କ ସହିତ ଯୁକ୍ତ ହେବା। ଦ୍ୱିତୀୟ ସ୍କନ୍ଧରେ ଏଇ ଶ୍ଳୋକଟି ଦ୍ୱିତୀୟ ଅଧ୍ୟାୟରେ ଏଇଟା କୁହାଯାଉଛି, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସ୍କୃତା ବିହ, ଏ ଭୌତିକ ଜଗତ ହେଉଛି ସଂସ୍କୃତ, ସଂସ୍କୃତ କହିଲେ ଜନ୍ମ ମୃତ୍ୟୁ ଲାଗିଛି, ବର୍ତ୍ତମାନ ଯେମିତି ଅବସ୍ଥାରେ ସମସ୍ତଙ୍କର ରହିଛି କରୋନା ପାଇଁ ଯେଉଁ ପ୍ରକାର ଅବସ୍ଥା ରହିଛି, ଏସବୁ ଭୌତିକ ଜଗତ ହେଉଛି ଏଇଭଳି ଭାବରେ ଅଶିବ ପନ୍ଥା, କିନ୍ତୁ ଏକମାତ୍ର ଶିବ ପନ୍ଥା ହେଉଛି ଭଗବାନଙ୍କ ଶରଣରେ ଯିବା, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶ୍ୱତା ସଂସ୍କୃତା ବିହ, ବାସୁଦେବ ଭଗବତୀ ଭକ୍ତିଯୋଗ ଯଥୋ ଭାବେ, ଯଦି ଆମେ ଭଗବାନଙ୍କ ସହିତ ଭକ୍ତିଯୋଗରେ ଯୁକ୍ତ ହୋଇପାରିବା ତାହେଲେ ସେଇଟା ହେଉଛି ପ୍ରକୃତରେ କଲ୍ୟାଣକର ପନ୍ଥା, ମଙ୍ଗଳକର ପନ୍ଥା, ଅନ୍ୟ କୌଣସି ପନ୍ଥା ନାହିଁ। ବାସୁଦେବ ଭଗବତୀ ଭକ୍ତିଯୋଗ ଯତୋ ଭବେତ୍, ତେଣୁ ଇଏ ଯେଉଁ ରହିଛି ଭଗବାନ ଯେଉଁ କହିଲେ, ହଁ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କହିଲେ କଲ୍ୟାଣକୃତ ମାର୍ଗ ଇଏ, ଏ କେମିତି ଅକଲ୍ୟାଣକର କେମିତି ହେବ, ଇଏ ହେଉଛି ଏକମାତ୍ର କଲ୍ୟାଣକର ମାର୍ଗ ଭୌତିକ ଜଗତରେ, ଯେତେ ସବୁ ଆଉ ସବୁ ଯାହା ମାର୍ଗ ରହିଛି ସବୁକିଛି ଅକଲ୍ୟାଣକର, ସେ କଲ୍ୟାଣ ପ୍ରଦାନ କରିବ ନାହିଁ, ତେଣୁ ଭଗବାନଙ୍କ ସହିତ ଯେଉଁ ଯୁକ୍ତ ହେବା ସେଇଟା ହେଉଛି ସବୁଠାରୁ କଲ୍ୟାଣକର ମାର୍ଗ, ତାଠାରୁ ଆଉ କିଛି ଅନ୍ୟ କିଛି କଲ୍ୟାଣକର ମାର୍ଗ ନାହିଁ, ନହିଁ କଲ୍ୟାଣକୃତ ଦୁର୍ଗତି ତାଙ୍କର କୌଣସି ଦୁର୍ଗତି ହେବ ନାହିଁ, କେବେ କିଛି ନଷ୍ଟ ହେବ ନାହିଁ। ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ ଏ ଯେଉଁ ମାର୍ଗରେ ଆମେ ଯେଉଁ ଭଗବାନଙ୍କ ସହିତ କିଛି ସ୍ୱଳ୍ପମପ୍ୟ ଧର୍ମସ୍ୟ, ଅତି ଅଳ୍ପ କିଛି ଯଦି କରିଛେ ମଧ୍ୟ ସେଇଟା ବଡ଼ ବହୁତ ବଡ଼ ବିପଦ ରକ୍ଷା କରିବ, ପ୍ରାୟତଃ ମହତ ଭୟାତ, ତେଣୁ ଇଏ ହେଉଛି ଭଗବାନଙ୍କ ସହିତ ଯୁକ୍ତ ହେବାଟା ହେଉଛି ଏକମାତ୍ର କଲ୍ୟାଣକର ମାର୍ଗ, ଏ ଭୌତିକ ଜଗତ ହେଉଛି ଅକଲ୍ୟାଣକର, ଜନ୍ମ ମୃତ୍ୟୁ ଇତ୍ୟାଦି ସବୁ ରହିଛି, ଦୋଷ ଦୋଷାନ ଦର୍ଶନମ ଏସବୁ ବିଭିନ୍ନ ପ୍ରକାର ଦୁଃଖ ଦୋଷାନ ଦର୍ଶନମ, ଦୁଃଖ ଏଇଟାକୁ ଦୋଷ ସବୁ ରହିଛି ଭୌତିକ ଜଗତରେ, ଦୁଃଖ ସବୁ ରହିଛି ଏଇଟାକୁ ସବୁବେଳେ ଦର୍ଶନ କରିବା କଥା, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଯେଉଁମାନେ ଜ୍ଞାନୀ ସେମାନେ ଏଇଟା କରିବେ, ଯେଉଁମାନେ ଅଜ୍ଞାନୀ ସେମାନେ ସବୁ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବେ। 13 ଅଧ୍ୟାୟରେ ସେଇଟା କୁହାଯାଉଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୁର୍ଶାନ ଦର୍ଶନମ, ଜନ୍ମ ମୃତ୍ୟୁ ଏବଂ ଜରା ଦୁଃଖ ଯେଉଁ ରହିଛି ଦୁଃଖ ରହିଛି, ଏ ଭୌତିକ ଯେଉଁମାନେ ଜ୍ଞାନୀ ସେମାନେ ଏଇ ସବୁବେଳେ ଏଇଟାକୁ ଅନୁଦର୍ଶନ, ଏଠି ଯଦି ଅନୁଦର୍ଶନ କଥା ଅନୁସ୍ମରଣ କଥା କୁହାଯାଇଛି, ଭଗବାନଙ୍କୁ ସ୍ମରଣ କଲେ କଲ୍ୟାଣ ହେବ, ତେଣୁ ଅଲବ୍ଧର ଆଶା, ଯଦିଓ ସେମାନେ ରାସ କ୍ରୀଡ଼ାରେ ଯୋଗ ଦେଇପାରିନଥିଲେ କାରଣ ତାଙ୍କର ସ୍ୱାମୀମାନେ ତାଙ୍କର ପିତା ଏମାନେ ସବୁ ଯେଉଁମାନେ ବିବାହ ହୋଇନାହାନ୍ତି ତାଙ୍କ ପିତା ତାଙ୍କୁ ବାନ୍ଧିକି ରଖିଲେ, ଯେଉଁମାନେ ବିବାହ ହୋଇଛନ୍ତି ତାଙ୍କର ସବୁ ପତ୍ନୀମାନେ ସ୍ୱାମୀମାନେ ତାଙ୍କୁ ବାନ୍ଧିକି ରଖିଲେ ଛାଡ଼ିଲେ ନାହିଁ, କିନ୍ତୁ କଲ୍ୟାଣ ତାଙ୍କର କଲ୍ୟାଣ ହେଲା, ସେମାନେ ଚାହୁଁଥିଲେ ମୃତ୍ୟୁବରଣ କରିବା ପାଇଁ, ସେମାନେ ବିରହ ଦଶା, ବିରହ ଦଶା ରହିଛି, 10 ପ୍ରକାର ଦଶ ରହିଛି, ଦଶା ରହିଛି ବିରହର, ବିରହରେ ଜଣେ ମୃତ୍ୟୁବରଣ କରିବେ, ଅନ୍ତିମ ଦଶା ହେଉଛି ମୃତ୍ୟୁବରଣ କରିବେ, ତେଣୁ ସେମାନେ ସେହିଭଳି ଭାବରେ ଭାବନା ଆସିଲା ମୃତ୍ୟୁ ଶରୀରକୁ ତ୍ୟାଗ କରିଦେବେ ଏଭଳି ଭାବରେ ଚିନ୍ତା କରୁଥିଲେ, କିନ୍ତୁ ଭଗବାନଙ୍କ ଯେହେତୁ ଚିନ୍ତା କଲେ ଭଗବାନ ତାଙ୍କ ଶରୀରକୁ ରକ୍ଷା କଲେ, ଏବଂ ମା ଆପୁର ମଦ୍ ବୀର୍ଯ୍ୟ ଚିନ୍ତୟା, ମୋତେ ସେମାନେ ପ୍ରାପ୍ତ ହେଲେ, ମଦ୍ ବୀର୍ଯ୍ୟ ଭଗବାନଙ୍କର କଥା ହେଉଛି ଶକ୍ତିଶାଳୀ, ବୀର୍ଯ୍ୟ ଶକ୍ତିଶାଳୀ, ବହୁତ ଶକ୍ତି ରହିଛି କଥାରେ, ମଦ୍ ବୀର୍ଯ୍ୟ ଚିନ୍ତୟା ଭଗବାନ କଥା ଭଗବାନଙ୍କୁ ସ୍ମରଣ କଲେ, ତା ପୂର୍ବରୁ ଯେଉଁ ଭଗବାନ କହିଥିଲେ ଚିନ୍ତା କଲେ ଭଗବାନ କହିଥିଲେ ତାଙ୍କୁ ଯେତେବେଳେ ଭଗବାନ ଦଶମ ସ୍କନ୍ଦ ବାଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଗୋପୀମାନେ କୁମାରିକା ଛୋଟ ପିଲା ଥିଲେ ସେମାନେ, ସେହି ସମୟରେ ସେମାନେ ହେମନ୍ତ ମାସରେ ହେମନ୍ତ ଋତୁରେ ଯେଉଁ ରହିଛି ହେମନ୍ତ ଋତୁରେ ଯାଇକରି ଥଣ୍ଡା ଦିନ ଯାଇକରି ଯମୁନାରେ ଜଳ ସ୍ନାନ କରିକିରି ଭୋରୁ ଭୋରୁ ଯାଇକି ଯମୁନାରେ ଜଳ ସ୍ନାନ ଜଳ କରିକିରି ସ୍ନାନ କରିକିରି ସବୁ ପୂଜା କରୁଥିଲେ, କାତ୍ୟାୟନୀ ପୂଜା କରୁଥିଲେ। ଦଶମ ସ୍କନ୍ଦ ବାଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କାତ୍ୟାୟନୀ ମହାମାୟେ ମହାଯୋଗୀ ନଦୀଶ୍ୱରୀ ନନ୍ଦଗୋପ ସୁତଂ ଦେବୀ ପ୍ରତିମେ କୃତେ ନାମ ଇତି ମନ୍ତ୍ର ଜପ, ଏଇ ମନ୍ତ୍ରକୁ ଜପ କରୁଥିଲେ ସେମାନେ, ଏଇଟା ସ୍ମରଣ କଲେ ସେମାନେ। ଏଇଟା କୁହାଗଲା ନା ମା ଆପୁ ମଠ ମତ ବୀର୍ଯ୍ୟ ଚିନ୍ତା, ଭଗବାନଙ୍କର ଚିନ୍ତା କଲେ, ଚିନ୍ତା କଲେ କ'ଣ ନା ଭଗବାନ ତାଙ୍କୁ ଆଶ୍ୱାସନ ଦେଇଛନ୍ତି। ବାଇଶ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି, ଉଠି ମାସ କାଳ ସବୁଦିନେ ଉଠି ଭୋର ଭୋର ଉଠି ଯାଇକିରି ସ୍ନାନ କରୁଥିଲେ, ଯମୁନା ନଦୀରେ ସ୍ନାନ କରି ଏହିଭଳି ଭାବରେ କାତ୍ୟାୟନୀ ଦେବୀଙ୍କୁ ପୂଜା କରୁଥିଲେ, ବାଲିରେ ଗୋଟେ କାତ୍ୟାୟନୀ ଦେବୀଙ୍କର ମୂର୍ତ୍ତି ଗଢ଼ୁଥିଲେ ଏବଂ ପୂଜା ଅର୍ଚ୍ଚନା କରିକିରି ପୁଣି ତାପରେ ଫେରୁଥିଲେ। ଏହିଭଳି ଭାବରେ ଗୋଟିଏ ମାସ କାଳ ବ୍ରତ କରିଥିଲେ, କାତ୍ୟାୟନୀ ବ୍ରତ ସେମାନେ କରିଥିଲେ। ତେଣୁ ଯେତେବେଳେ ତାଙ୍କର ମାସ ପୁରିଗଲା, ଏ ବ୍ରତ ଶେଷ ହୋଇଗଲା, ସେହିଦିନ ଭଗବାନ ଆସି ଆବିର୍ଭାବ ହୋଇଗଲେ। ଦଶମ ସ୍କନ୍ଦ ବାଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଏ ଭଗବାନ ଆସି ଆବିର୍ଭାବ ହୋଇଗଲେ ସେହିଦିନ, ଏବଂ ସେମାନେ ଯେଉଁ ସ୍ନାନ କରୁଥିଲେ, ସେ ସ୍ନାନ ଯେଉଁ ସ୍ନାନ ଉଲଗ୍ନ ସ୍ନାନ କରୁଥିଲେ, ବସ୍ତ୍ର ସବୁ ରଖିଥିଲେ ତଟରେ ରଖିକି ସ୍ନାନ କରୁଥିଲେ, ଭଗବାନ ସେ ବସ୍ତ୍ର ଧରିକିରି ଚାଲିଗଲେ ଉପରକୁ। ବସ୍ତ୍ର ଧରିକି ଚାଲିବାଟା ଏତେ ସହଜ ନୁହଁ, ଭଗବାନ ସିଏ ଆମେ ଗୋଟେ ଜିନିଷ ଧରିକି ଯାଇପାରିବା ତ ଗଛ ଉପରକୁ, ଛୋଟ ପିଲା ଇଏ ଭଗବାନ ସମସ୍ତଙ୍କର ଲକ୍ଷ ଲକ୍ଷ ଗୋପୀ କୋଟି କୋଟି ଗୋପୀ, ଜଣେ ନୁହଁ ଦୁଇ ଜଣ ନୁହଁ ତିନି ଜଣ ନୁହଁ ଚାରି ଜଣ ଶହେ ନୁହଁ ହଜାର ନୁହଁ ଲକ୍ଷେ ନୁହଁ ଦୁଇ ଲକ୍ଷ ନୁହଁ କୋଟିଏ ନୁହଁ ଦୁଇ କୋଟି ନୁହଁ, ଏହିଭଳି ଭାବରେ ତିରିଶ କୋଟି ବା ଶହେ କୋଟି ମଧ୍ୟ କୁହାଯାଇଛି, ପ୍ରଫୁଲ୍ଲ ଠାକୁର କହିଛନ୍ତି ଶହେ କୋଟି। ତେଣୁ ଏଇ ଯେଉଁ ଗୋପୀମାନେ ଆମେ ଚିନ୍ତା କରିପାରିବା ନାହିଁ, ଏତିକି ବସ୍ତ୍ର ଭଗବାନ କେମିତି ଧାରଣ କରିବେ, ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି, ବସ୍ତ୍ର ସବୁ ଧରି ଚାଲିଗଲେ କଦମ ବୃକ୍ଷକୁ, ଚାଲିଗଲେ କଦମ ବୃକ୍ଷରେ ବସିଗଲେ ବଂଶୀବାଦନ କଲେ, ଦେଖିଲା ବେଳକୁ ଗୋପୀମାନେ ସ୍ନାନ କରୁଛନ୍ତି, ଦେଖିଥିଲେ ତାଙ୍କର ବସ୍ତ୍ର ନାହିଁ, ଭଗବାନ କହିଲେ ତମ ବସ୍ତ୍ର ସବୁ ଏଇଠି ମୋ ପାଖରେ ଅଛି, ତମେ ଆସି ନେଇକି ମୋ ପାଖରେ ଚାହ। ଗୋପୀମାନଙ୍କୁ ବହୁତ ଲଜ୍ଜା ଆସିଲା, କ'ଣ କରିବେ ଏଣେ ଥଣ୍ଡା, ତେଣେ ଭଗବାନ କହୁଛନ୍ତି ଆସିକି ମୋ ପାଖରେ ନିଅ, ଏଇଭଳି ଲଜ୍ଜା, ଏଇଭଳି ଭାବରେ ସବୁକିଛି ସେ ଭଗବାନ ପାଖରେ ସମର୍ପଣ କରିଥିଲେ। ସର୍ବଧର୍ମାନ୍ ପରିତ୍ୟଜ୍ୟ, ଏଇଟାକୁ ଲୋକମାନେ ବୁଝିପାରିବେ ନାହିଁ, ଏ ଚୋରି କରିଥିଲେ। ଭଜେ ପ୍ରସିଦ୍ଧମ୍ ନବନୀତ ଚୌରମ୍ ଗୋପାଙ୍ଗନାଞ୍ଚ ଦୁକୁଳ ଚୌରମ୍ ଅନେକ ଜନ୍ମା ଚିତ ପାପ ଚୌରମ୍ ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି। ଲୋକମାନେ ବୁଝିପାରିବେ ଭଗବାନ ଚୋରି କଲେ, ସ୍ତ୍ରୀ ଲୋକମାନଙ୍କ ବସ୍ତ୍ର ଚୋରି କଲେ, ତେଣୁ ସେ ନିନ୍ଦା, ଅନ୍ୟମାନେ ନିନ୍ଦା କରିବେ ଭଗବାନଙ୍କୁ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ପୂଜା କରିବେ। ପ୍ରଭୁ ଚୌରାଗ୍ରଗଣ୍ୟଂ, ଚୋରରେ ମଧ୍ୟ ସେ ଅଗ୍ରଗଣ୍ୟ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, କେଉଁଥିରେ ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ଯେଉଁ ଚୋରି କଲେ ଚୌରାଗ୍ରଗଣ୍ୟଂ, ସିଏ ପୁରୁଷଙ୍କ ନମାମି, ସେହି ଚୌରାଗ୍ରଗଣ୍ୟଙ୍କୁ ଭକ୍ତ ଶ୍ରେଷ୍ଠ ତାଙ୍କୁ ନମ ପ୍ରଣାମ କରୁଛନ୍ତି, ଚୌରାଗ୍ରଗଣ୍ୟଂ ପୁରୁଷଙ୍କ ନମାମି। ଚୌରାଗ୍ରଗଣ୍ୟ ଚୋର ହେଲେ କ'ଣ, ସିଏ ଭଗବାନ, ଚୌରାଗ୍ରଗଣ୍ୟଂ ପୁରୁଷଙ୍କ ନମାମି, ଭଗବାନ ସିଏ ଯଦି କିଂ କ୍ୟାନ୍ ଡୁ ନୋ ରଙ୍ଗ, ଯଦି ରାଜା କିଛି ଭୁଲ କରିବେ ନାହିଁ, ଆଉ ଭଗବାନ କଥା କ'ଣ କହିବା, ଭଗବାନ କ'ଣ ଭୁଲ ଆସିବ ନା କ'ଣ, ବଦ୍ଧ ଜୀବର ବହୁତ ପ୍ରକାର ଦୋଷ ତ୍ରୁଟି ରହିଛି, ଭଗବାନ ହେଉଛନ୍ତି ଜୀବ ନୁହନ୍ତି, ସେ ହେଉଛି ଭଗବାନ, ସିଏ ଅଦ୍ୱୈତ ତତ୍ତ୍ୱ ଭଗବାନ, ତାଙ୍କର କେଉଁଠି ଭୁଲ ଆସିବ ତ୍ରୁଟି ଆସିବ, ଏସବୁ କେମିତି ଆସିବ ଭଗବାନଙ୍କର, ଆମର ସବୁ ରହିଛି ଦୋଷ ତ୍ରୁଟି ରହିଛି, ବହୁତ ପ୍ରକାର ଅସୁବିଧା ଅଛି ଆମର ଜୀବ ସବୁ, ଆମେ ପୁଣି ବଦ୍ଧ ଜୀବ, ମୁକ୍ତ ଜୀବଙ୍କର କିଛି ତ୍ରୁଟି ନାହିଁ, ଆଉ ଭଗବାନ କ'ଣ ତ୍ରୁଟି ଆସିବ କେଉଁଠି ଆସିବ। ତେଣୁ ଯେଉଁମାନେ ବୁଝିନାହାନ୍ତି ସେସବୁ କଥାକୁ, ସେମାନେ ବିଭିନ୍ନ ପ୍ରକାର ନିନ୍ଦା ଅପବାଦ ସବୁ କରନ୍ତି। ତେଣୁ ଭଗବାନ ଯେତେବେଳେ କହିଲେ ସବୁ ତ୍ୟାଗ କରିଦେଲେ, ଲଜ୍ଜାକୁ ମଧ୍ୟ ତ୍ୟାଗ କରିଦେଲେ, ତାଙ୍କ ପାଖରେ ପହଞ୍ଚିଗଲେ। ପ୍ରଭୁପାଦ ମହାରାଜ କହନ୍ତି ଜଣେ ସ୍ତ୍ରୀ ଲୋକ ତାର ସ୍ୱାମୀ ପାଖରେ କେବଳ ଉଲଗ୍ନ ରହିପାରିବ, ଅନ୍ୟ କାହା ପାଖରେ ରହିବ ନାହିଁ, ଇଏ ହେଉଛି ତତ୍ତ୍ୱ ହେଉଛି ଏଇଟା। ତେଣୁ ଭଗବାନ କହିଲେ ସେ କଥା, କହିଲେ ଦେଖ ସଂକଳ୍ପ ବିଦିତ ସାଧ୍ୟ ଭବତୀନାଂ ମଦର୍ଚ୍ଚନମ୍ ମୟାନୁମୋଦିତ ସୋସୁ ସତ୍ୟ ଭବିତୁ ମରତି। ଗୋପୀମାନେ କ'ଣ ସଂକଳ୍ପ କରିଥିଲେ ଭଗବାନ ସବୁ ଜାଣନ୍ତି। ଭଗବାନ ସେ କହିନାହାନ୍ତି, କୃଷ୍ଣଙ୍କୁ ସେ କହିନାହାନ୍ତି ଆମେ ତୁମକୁ ବିବାହ କରିବୁ ବା ଆମେ ତୁମେ ଆମର ପତି ହୁଅ, ତାଙ୍କୁ କହିନାହାନ୍ତି, କାତ୍ୟାୟନୀ ଦେବଙ୍କୁ କହିଛନ୍ତି। କିନ୍ତୁ ଭଗବାନ ସବୁ ଜାଣିଲେ, ଭଗବାନ ସର୍ବଜ୍ଞ ସବୁ ଜାଣନ୍ତି ସିଏ। ତେଣୁ ସେ କହିଲେ ସଂକଳ୍ପ ବିଦିତ ସାଧ୍ୟ, ତୁମେ ଯେଉଁ ସଂକଳ୍ପ କରିଛ ଯେଉଁଥିପାଇଁ କି ଏସବୁ ଗୋଟିଏ ମାସ କାଳ କାତ୍ୟାୟନୀ ପତ୍ର କଲ, ମୁଁ ଏଇଟା ଜାଣିଛି, ମୁଁ ଜାଣିଛି ବିଦିତ। ଭଗବାନ ସବୁକିଛି ଜାଣନ୍ତି। ଭଗବତ ଗୀତାରେ ଭଗବାନ କହିଲେ ବେଦାହମ ସମତି ତାହାନି ବର୍ତ୍ତମାନ ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ସମସ୍ତଙ୍କର ସବୁକିଛି ଜାଣନ୍ତି, ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଜାଣନ୍ତି। ମୋତେ ଜଣେ ପ୍ରଶ୍ନ ପଚାରିଥିଲେ ଯେ ଯଦି ଭଗବାନ ସବୁକିଛି ଜାଣନ୍ତି ତାହେଲେ ଆମେ କେବେ ଉଦ୍ଧାର ହେବା, ତାହେଲେ ସେ ଜାଣିଥିବେ। ତାଙ୍କର କହିବାର ଉଦ୍ଦେଶ୍ୟ ଥିଲା ଆମେ କାହିଁକି ଚେଷ୍ଟା କରିବା, ଆମେ ତ କେବେ ଉଦ୍ଧାର ହେବ, ସେ ଭଗବାନ ସବୁ ଜାଣନ୍ତି, ସବୁ ବ୍ୟବସ୍ଥା କରିଦେବେ। ତେଣୁ ଭଗବାନ ସବୁ କିଛି ଜାଣନ୍ତି, ତା ନୁହଁ ଯେ ଆମେ କିଛି କରିବା ନାହିଁ, ଭଗବାନ ସବୁ ଜାଣନ୍ତି ଆମେ କିଛି ଜାଣିନୁ। ଭଗବାନ ସବୁ ଜାଣନ୍ତି ଏବଂ ତୁମକୁ ମଧ୍ୟ ଜଣାଉଛନ୍ତି ଶାସ୍ତ୍ର ମାଧ୍ୟମରେ, ସାଧୁଗୁରୁ ଶାସ୍ତ୍ର ଆପଣାକେ ଜନାନେ କୃଷ୍ଣ ମୋର ପ୍ରଭୁ ତାତା ଜୀବର ହୟ ଜ୍ଞାନ। ସାଧୁ ଗୁରୁ ଶାସ୍ତ୍ର ଏଇ ମାଧ୍ୟମରେ ଭଗବାନ ନିଜକୁ ଜଣାଉଛନ୍ତି, ଆମେ ଭଗବାନ ଭୁଲି ଯାଇଛେ। ତେଣୁ ସବୁ ଭଗବାନ ବ୍ୟବସ୍ଥା କରିଛନ୍ତି, ସାଧୁଗୁରୁ ଶାସ୍ତ୍ର ରୂପେ ଆପଣାକେ ଜନାନ ଭଗବାନ ନିଜକୁ ଜଣାଉଛନ୍ତି। ସାଧୁଗୁରୁ ଶାସ୍ତ୍ର ରୂପରେ ଗୁରୁ କ'ଣ ଦୁଇ ପ୍ରକାର ରହିଛନ୍ତି, ଗୋଟେ ଚୈତ୍ୟ ଗୁରୁ ଆଉ ସାଧାରଣ ଗୁରୁ ରହିଛନ୍ତି। ହୃଦୟରେ ସେ ଗୁରୁ ରୂପରେ ଚେତନା ଦେଉଛନ୍ତି ଚୈତ୍ୟ ଗୁରୁ, ସିଏ ବାହାରେ ସେ ଗୋଟେ ଗୁରୁ ରୂପ ଧାରଣ କରିଛନ୍ତି। ଦୁଇ ପ୍ରକାର ଗୁରୁ ସିଏ, ସାଧୁ ଶାସ୍ତ୍ର ଗୁରୁ ରୂପେ ଆପଣାକେ ଜନାନ, ଏଇ ତିନି ରୂପ ଭାବରେ ଭଗବାନ ନିଜକୁ ଜଣାଉଛନ୍ତି। କିନ୍ତୁ ଆମେ ଯଦି ନ ଶୁଣିବା କ'ଣ ଜାଣିବା ଭଗବାନ ବିଷୟରେ, ଆମେ ଯେଉଁ ଅଜ୍ଞାନତାରେ ରହିଥିଲୁ ସେ ଅଜ୍ଞାନତାରେ ରହିବା। ସାଧୁଗୁରୁ ଶାସ୍ତ୍ର ରୂପେ ଆପଣାକେ ଜନାନ କୃଷ୍ଣ ମୋର ପ୍ରଭୁ ତ୍ରାତା, ଇଏ କୃଷ୍ଣ, ଇଏ ହେଉଛନ୍ତି ଭଗବାନ, ଇଏ ହେଉଛି ମୋର ପ୍ରଭୁ, ଇଏ ହେଉଛନ୍ତି ମୋର ମାଲିକ, ମୁଁ ହେଉଛି ତାଙ୍କର ଅଂଶ, ଇଏ ତ୍ରାତା ଆମକୁ ଉଦ୍ଧାର କରିବେ, ସିଏ ଜୀବେର ହୁଏ ଜ୍ଞାନ, ଏଇ ଜ୍ଞାନଟା ତା'ର ହେବ। ଏଇଟା ନ ଶୁଣିଲେ ସେ ଜ୍ଞାନ ହେବ ନାହିଁ, ଶରୀର ଚେତନା ହେଇକି ରହିଥିବ। ତେଣୁ ଭଗବାନ ସବୁ ରହିଛନ୍ତି, ଭଗବାନ ସବୁକିଛି ଜାଣନ୍ତି, ଆମେ କେବେ ଉଦ୍ଧାର ହେବା ସେ ମଧ୍ୟ ଜାଣନ୍ତି। ଏହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ ଗୋଟେ କଥା କହନ୍ତି, ଗୋଟେ ବ୍ରାହ୍ମଣ ଆଉ ଗୋଟେ ମୋଚି ଦୁଇ ଜଣ ଅଛନ୍ତି, ବ୍ରାହ୍ମଣ ବହୁତ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ମୋଚି କିନ୍ତୁ ଭଗବାନ ଭକ୍ତ, ସେ ସବୁବେଳେ ଜୋତା ସିଲେଇ କରିବ, ପାଲିସ୍ କରିବ, ସବୁ କରିବ, କିନ୍ତୁ ଭଗବାନଙ୍କୁ ସେ ଭଗବାନ ଭକ୍ତ, ସିଏ ଭଗବାନ ଯେଉଁ କାର୍ଯ୍ୟରେ ଲଗେଇଛନ୍ତି ସେଇଟା ଲାଗି ରହିଲେ। ଥରେ ନାରଦମୁନି ଦେଖିଲେ, ନାରଦମୁନି ଆସୁଛନ୍ତି, ନାରଦମୁନି ବ୍ରାହ୍ମଣ ପଚାରିଲେ, ନାରଦମୁନି ପ୍ରଣାମ କରିକି କହିଲେ ମୁନିଭର ଆପଣ ଯାଉଛନ୍ତି ଭଗବାନଙ୍କ ସହିତ ସାକ୍ଷାତ କରୁଛନ୍ତି ନା? ହଁ ନା, ମୋତେ ଟିକେ କହିବେ କେମିତି ମୁଁ ଉଦ୍ଧାର ପାଇବି, କେବେ ଉଦ୍ଧାର ପାଇବି, ଏତେ ଶାସ୍ତ୍ର ଅଧ୍ୟୟନ କଲେଣି। ଭଗବାନ ନାରଦମୁନି କହିଲେ ଠିକ୍ ଅଛି, ତାପରେ ଯାଇ ପହଞ୍ଚିଲେ ମୋଚି ଯାଉଛନ୍ତି, ସେଇ ରାସ୍ତାରେ ଯାଉଛନ୍ତି, ଭଗବାନ ଯିବେ, ବୈକୁଣ୍ଠ ଲୋକକୁ ଯିବେ, ଗୋଟିଏ ଗୋଟିଏ ପରି ଯାଉଛନ୍ତି, କୌଣସି କାରଣରୁ ପୃଥିବୀ ପଳାଇ ଆସିଥିଲେ, ପୃଥିବୀ ପୃଷ୍ଠରେ ଦୁଇ ଜଣ ଦେଖା ହେଇଗଲା। ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଏଇଭଳି ଭାବରେ ସାଧୁମାନଙ୍କ ଦର୍ଶନ କରନ୍ତି। ବ୍ରହ୍ମାଣ୍ଡ ଭ୍ରମିତ କୁହନ ଭାଗ୍ୟବାନ ଯିବ, ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ, ଭାଗ୍ୟବାନ ଯେଉଁମାନେ ସେମାନେ ସାଧୁସଙ୍ଗ କରନ୍ତି। ତେଣୁ ସେ ମୋଚି ମଧ୍ୟ ସେ କଥା ପଚାରିଲେ, ପ୍ରଭୁ ମୁଁ କେବେ ଉଦ୍ଧାର ପାଇବି ନା? ଆଉ ଠିକ୍ ଅଛି, ମୁଁ ବୁଝିକି କହିବି। ନାରଦମୁନି ଗଲେ, ବୈକୁଣ୍ଠ ଲୋକ ଭଗବାନ ଦର୍ଶନ କଲେ, ନାରଦମୁନି ସବୁଠେଇ ଯାଉଛନ୍ତି ସିଏ। ତେଣୁ ଭଗବାନଙ୍କୁ ସରିଲା ପରେ, କଥା ସରିଲା ପରେ, ଭଗବାନ ସେବା ପୂଜା ସରିଲା ପରେ ଯଦି ଫେରି ଆସୁଛନ୍ତି, ସେହି ସମୟରେ ସେ ପଚାରିଲେ ଏଇ ଦୁଇ ଜଣ କଥା। ଭଗବାନ କହିଲେ ସେ ମୋଚି ଯେ ସେ ଏଇ ଜନ୍ମରେ ପ୍ରାପ୍ତ ହୋଇଯିବ, ସିଦ୍ଧି ପାଇଯିବ, ଆଉ ବ୍ରାହ୍ମଣ ତାକୁ ଅନେକ ଜନ୍ମ ଲାଗିବ, କେମିତି ମୋଚି କିଛି ପାଠଶାଠ ପଢ଼ୁନି, କିଛି କରୁନାହିଁ, ଆଉ ବ୍ରାହ୍ମଣ ସବୁବେଳେ ଆପଣଙ୍କ ପୂଜାପୂଜି କରୁଛନ୍ତି, ସେ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ନା ତୁମେ ଜାଣିପାରିବ ତାଙ୍କ ବିଷୟରେ ଯଦି ସେ ପଚାରିବେ କ'ଣ କରୁଥିଲେ ତୁମେ ତାଙ୍କୁ କହିବ ଯେ ଭଗବାନ ଗୋଟେ ଛୁଞ୍ଚିର ଯେମିତି ଆମର ଚାଲିଛି ଛୁଞ୍ଚିର ଯେଉଁ ରହିଛି କଣା ତାହେଲେ ସୂତାକୁ ଏପଟ ସବୁ ପୁରେଇ ଏପଟ ପୁରେଇ ସେପଟ ବାହାର କରିଦେଉଛନ୍ତି, ସେମିତି ଭଗବାନ ଛୁଞ୍ଚିର କଣାରେ ହାତୀକୁ ଏପଟ ପୁରେଇ ସେପଟ ବାହାର କରିଦେଉଛନ୍ତି, ସେ କ'ଣ ସିଲେକ୍ଟ କରୁଥିଲେ କେଜାଣି ହାତୀରେ ଠିକ୍ ଅଛି। ସବୁ ଆସି କହିଲେ ଯେତେବେଳେ ମୋତି ପ୍ରଥମେ ଦେଖା ହେଲେ ମୋତି କହିଲେ ତୁମେ ଏଇ ଜନ୍ମରେ ଉଦ୍ଧାର ପାଇଯିବ, ତେଣୁ ସେ ବହୁତ ଆନନ୍ଦରେ ନାଚିବାକୁ ଲାଗିଲେ। ତାହେଲେ ପଚାରେ ପ୍ରଭୁ କ'ଣ କରୁଥିଲେ, ନା ପ୍ରଭୁ ଗୋଟେ ଛୁଞ୍ଚିର ଯେଉଁ କଣାଟା ଅଛି ତା ଦେହରେ ଗୋଟେ ହାତୀକୁ ପୁରେଇକି ବାହାର କରିଦେଉଥିଲେ। ହଁ ପ୍ରଭୁ ସବୁ ଅସମ୍ଭବ ସମ୍ଭବ କରିପାରିବେ କହି ନୃତ୍ୟ କରିବାକୁ ଲାଗିଲେ, ଆନନ୍ଦରେ ନୃତ୍ୟ କରିବେ। ଭଗବାନଙ୍କୁ ସବୁ ଲୀଳା ଭକ୍ତଙ୍କର ରସ କ'ଣ କ'ଣ ଇଏ ହେଉଛି ଅମୃତ, ଅମୃତ ଭଳି ରସ ରସାମୃତ ଭଗବାନ ସବୁ ଲୀଳା। ତେଣୁ ସେ ବହୁତ ଆନନ୍ଦରେ ନୃତ୍ୟ କଲେ। ତେଣୁ ନାରଦମୁନି ପଚାରିଲେ ତୁମେ ଭାବୁଛ ଏଇଟା ଠିକ୍ କଥା ନା କାହିଁକି ହେବନି ନା କେମିତି, ନା ଦେଖନ୍ତୁ ମୁଁ ଏଇ ବଟବୃକ୍ଷରେ ରହିଛି, ବଟବୃକ୍ଷ ଏତେ ବିରାଟ ବଡ଼ ବୃକ୍ଷ ହେଇଛି, କିନ୍ତୁ ଗୋଟିଏ ଛୋଟିଆ ମଞ୍ଜିରୁ ସେ ଏତେ ବଡ଼ ବିରାଟ ବୃକ୍ଷ ହେଇଛି, ଯଦି କରିପାରନ୍ତି ଭଗବାନ ତାହେଲେ ଗୋଟିଏ ଛୁଞ୍ଚିର କଣାରେ କାହିଁକି ହାତୀକୁ ପୁରେଇ ବାହାର ନ କରିପାରିବେ, ଭଗବାନ ସବୁକିଛି କରିପାରିବେ। ହଁ ନାରଦମୁନି ବୁଝିଗଲେ ପ୍ରକୃତରେ ଆର ପାଇଯିବେ ଏ ଜନ୍ମରେ ସିଦ୍ଧି ପାଇଯିବେ। ହଁ ଏ ଖାଲି ମୋଚି ଆଉ ବ୍ରାହ୍ମଣ କଥା ନୁହଁ, ଏ ଆମମାନଙ୍କ କଥା ମଧ୍ୟ, ଆମମାନେ ମଧ୍ୟ ମୋଚି ଆଉ ବ୍ରାହ୍ମଣ ଭିତରେ ଆମେମାନେ ସବୁ ରହିଛୁ, ଆମେମାନେ ମଧ୍ୟ ସେଇଭଳି ଭାବରେ। ତେଣୁ ଯେତେବେଳେ ବ୍ରାହ୍ମଣ ପାଖକୁ ଗଲେ ବ୍ରାହ୍ମଣ ଯେତେବେଳେ କଥା ଶୁଣିଲେ ଏତେ ଜନ୍ମ ଲାଗିବ, ମୁଁ ଏତେ ପାଠ ପଢ଼ିଲି ସବୁ କଲି, ହଁ କ'ଣ କରୁଥିଲେ ଭଗବାନ ନା ଏଇଭଳି ଭାବରେ, ନା ଏଇସବୁ ବେକାର କଥା। ହଁ ଏଇ ଯେଉଁ ମୋଚି ବ୍ରାହ୍ମଣ ଯେଉଁ କଥା କୁହାଗଲା ଏଇଟା କେବଳ ମୋଚି ବ୍ରାହ୍ମଣ ପାଇଁ ନୁହଁ, ଏଇଟା ଆମ ପାଇଁ, ଆମେ କେଉଁ ସ୍ତରରେ ଅଛେ ଏଇଥିରୁ ଆମେ ଜାଣିବା, ଆମେ ମୋଚି ନା ବ୍ରାହ୍ମଣ ଯାହା ବି ହଉ। ତେଣୁ ଏ ଯେଉଁ ରହିଛି ଭଗବାନ ସବୁ ଜାଣନ୍ତି କିଏ କେବେ ଭଗବାନ ପ୍ରାପ୍ତ ହେବ, କିନ୍ତୁ ଆମର କର୍ତ୍ତବ୍ୟ ରହିଛି ଆମେ ଭଗବାନ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା। ଆମେ କହିବାନି ଯେ ଭଗବାନ ଜାଣନ୍ତି ସବୁ, ଆମେ କାହିଁ କ'ଣ କରିବା, ଆମେ ଅଜାଣତେ ଭଗବାନ ସବୁ ଜାଣନ୍ତି ଆମେ କାହିଁ କ'ଣ କରିବା, ଆମେ କେବେ ଉଦ୍ଧାର ଭଗବାନ ଜାଣନ୍ତି। ତେଣୁ ଆମର କର୍ତ୍ତବ୍ୟ ରହିଛି ଆମେ ଭଗବାନ ସେବାରେ ନିଯୁକ୍ତ ହେବା, ଯେଉଁମାନେ ଭଗବାନ ଭକ୍ତ ସେମାନେ ଚିନ୍ତା କରିବେନି ଆମେ କେବେ ଉଦ୍ଧାର ପାଇବୁ, ସେମାନେ ଚିନ୍ତା କରିବେ କେମିତି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବୁ। ଆଇ ନନ୍ଦ ତନୁ ଯେ କିଙ୍କର ପତିତଂ ମାଂ ବିଷମେ ମହାମ ବୁଧବୁ କୃପୟା ତୋ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତୟ ମମ ଜନ୍ମନି ଜନ୍ମନି ସ୍ୱରେ ଭବତା ଭକ୍ତି ରହିତକୁ ତୋଇ। ଆମେ କିଛି ଭଗବାନ ପ୍ରାର୍ଥନା କରିବା ନାହିଁ, ସବୁ ଜନ୍ମ ଆମେ ମୁକ୍ତି ମଧ୍ୟ ପ୍ରାପ୍ତ ହେବା ପାଇଁ ଚାହିଁବା ନାହିଁ, ଆମେ ପ୍ରତି ଜନ୍ମରେ ପ୍ରତି ଜନ୍ମ ନେଉଥିବୁ, ଆମେ ଚାହିଁବାନି କେବେ ଆମେ ଉଦ୍ଧାର ପାଇବୁ, ଆମେ ଚାହିଁବା ଆମେ ଭୌତିକ ଜଗତରେ ରହୁ କିଛି ଅସୁବିଧା ନାହିଁ, କିନ୍ତୁ ଭୌତିକ ଜଗତରେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ଏଇଟା ପ୍ରାର୍ଥନା ହେବା କଥା ଆମର। ତେଣୁ ଇଏ ଯେଉଁ କହିଲେ ଭଗବାନ କହିଲେ ସଂକଳ୍ପ ବିଦିତ ସାଧ୍ୟ, ଏ ସାଧ୍ୟ ଏ ଗୋପୀମାନେ ତୁମର ଯେଉଁ ସଂକଳ୍ପ ରହିଛି ଏଇଟା ମୁଁ ଜାଣିଛି, ଭବତୀନାଂ ମଦର୍ଚ୍ଚନଂ ତୁମେ ମୋର ଅର୍ଚ୍ଚନ କରିଛ। ଭଗବାନଙ୍କର ଯଦି ସେ ଅର୍ଚ୍ଚନ କରୁନଥିଲେ କାତ୍ୟାୟନୀ ଦେବୀଙ୍କର ଅର୍ଚ୍ଚନ କରିଥିଲେ, କାତ୍ୟାୟନୀ ଦେବୀଙ୍କର ଅର୍ଚ୍ଚନ ଯେଉଁ ହେଲା ସେଇଟା ମଧ୍ୟ ଭଗବାନଙ୍କ ଅର୍ଚ୍ଚନ। ଭଗବତ ଗୀତାରେ ଭଗବାନ କହିଲେ ଯେ ବି ଅନ୍ୟ ଦେବତା ଭକ୍ତା ଯଜନ୍ତି ସଧ୍ୟାନ ତେ ବି ମାମେବ କୁନ୍ତୈୟ, ଯେଉଁମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି ସେଇଟା ମଧ୍ୟ ମୋର ପୂଜା ହୁଏ, କିନ୍ତୁ ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ କେମିତି ବିଧିପୂର୍ବକ ପୂଜା କରିବାକୁ ପଡ଼ିବ, ସାଧାରଣତଃ ଲୋକମାନେ ଅବିଧିପୂର୍ବକ ପୂଜା କରୁଥିଲେ, ଗୋପୀମାନେ ଯେଉଁ ଭଗବାନ ପୂଜା କରୁଥିଲେ ସେଇଟା ବିଧିପୂର୍ବକ ପୂଜା। ଏଇ ବିଧିପୂର୍ବକ ପୂଜା ବ୍ରହ୍ମା ତାଙ୍କର ବ୍ରହ୍ମସ୍ତୁତିରେ କହିଛନ୍ତି ବ୍ରହ୍ମସଂହିତାରେ, ଯେମିତି ଦୁର୍ଗାଦେବୀଙ୍କର ପୂଜାକୁ ସେ କହୁଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେଖା ଛାଇ ବଜସ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା ଇଚ୍ଛାନୁରୂପ ଅଭିଜସ୍ୟ ଚତେଷ୍ଟ ଦେଶା ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଆମର ଭାରତବର୍ଷରେ ବିଶେଷ ଭାବରେ ଭାରତବର୍ଷରେ ରାଧାରାଣୀଙ୍କୁ ଯେତିକି ଜାଣିନାହାନ୍ତି ଲୋକ ଦୁର୍ଗାଦେବୀଙ୍କୁ ବେଶୀ ଜାଣନ୍ତି, ଦୁର୍ଗାଦେବୀଙ୍କ ପୂଜା ଧୁମ୍ଧାମ୍ ଧୁମ୍ଧାମ୍ ରୁହେ, ରାଧାଷ୍ଟମୀ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଦୁର୍ଗାଦେବୀଙ୍କୁ ଯେଉଁ ପୂଜା କରନ୍ତି କିଭଳି ପୂଜା କରନ୍ତି, ଧନଂ ଦେହି ଯଶୋ ଦେହି ଯିଶୋ ଦେହି କହି ଦେହି 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 ସବୁକିଛି ତୁମେ ହେଉଛ, ସବୁକିଛି ତୁମେ ହେଉଛ ଭଗବାନ ଆଦ୍ୟାଶକ୍ତି, ତୁମେ ସବୁକିଛି ମୋତେ ଦିଅ, ଏଇଟା ଦିଅ ସେଇଟା ଦିଅ ସେଇଟା ଦିଅ କରି ଏଇଭଳି ଭାବରେ ପୂଜା କରନ୍ତି। ଏଇଟା ହେଉଛି ଅବିଧିପୂର୍ବକ ପୂଜା। ବିଧିପୂର୍ବକ ପୂଜା ବ୍ରହ୍ମା କହିଛନ୍ତି, ଯେଉଁ ଦୁର୍ଗା ଦେବୀ ସେ ସୃଷ୍ଟି ସ୍ଥିତି ପ୍ରଳୟର ସାଧନ ସବୁ ସେ ପ୍ରଦାନ କରନ୍ତି, ବ୍ୟବସ୍ଥା କରନ୍ତି, ସେ ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା। କିନ୍ତୁ ସିଏ ଯେଉଁ କାର୍ଯ୍ୟ କରନ୍ତି ଇଣ୍ଡିପେଣ୍ଡେଣ୍ଟଲି ନୁହଁ, ଛାୟେବ ଯଶ ଭୁବନାନି, ଛାୟା ଛାୟାର ନିଜର ସ୍ୱତନ୍ତ୍ର ସ୍ଥିତି ନଥାଏ, ଆଲୋକର ସ୍ଥିତି ଅନୁସାରେ ଛାୟାର ସ୍ଥିତି ପରିବର୍ତ୍ତିତ ହୁଏ। ସେହିଭଳି ଭାବରେ ଦୁର୍ଗା ଦେବୀ ଭଗବାନ ମାୟା ଦକ୍ଷିଣ ପ୍ରକୃତି ଭଗବାନଙ୍କ ଅଧ୍ୟକ୍ଷତାରେ ପ୍ରକୃତି ଦେବୀ ବା ଦୁର୍ଗା ଦେବୀ କାର୍ଯ୍ୟ କରନ୍ତି। ତେଣୁ ଇଏ ହେଉଛି ବିଧିପୂର୍ବକ ପୂଜା। ଆମର ବୃନ୍ଦାବନବାସୀମାନେ ଶିବଜୀଙ୍କୁ ପୂଜା କରନ୍ତି, ଇଏ ହେଉଛି ବିଧିପୂର୍ବକ ପୂଜା। ଭକ୍ତମାନେ ମଧ୍ୟ ଶିବଜୀଙ୍କୁ ପୂଜା କରନ୍ତି, ଭାଗବତମରେ ଶିବଜୀଙ୍କୁ ଶ୍ରେଷ୍ଠ ଭକ୍ତ ବୋଲି କୁହାଯାଇଛି। ଅନ୍ତିମରେ ସୁତ ଗୋସ୍ୱାମୀ କହିଲେ, କହିଲେ ନିମ୍ନ ଗାଁନାଂ ଯଥା ଗଙ୍ଗା, ନଦୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛି ଗଙ୍ଗା ନଦୀ, ଦେବାନାଂ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅଚ୍ୟୁତ, ଏବଂ ବୈଷ୍ଣବାନଂ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ମୁଁ ହେଉଛି ଶିବ ଶମ୍ଭୁଜୀ, ଏବଂ ପୁରାଣାନାମ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଭାଗବତ ପୁରାଣ ହେଉଛି ଶ୍ରେଷ୍ଠ ପୁରାଣ। ଅଠରଟି ପୁରାଣ ଭିତରେ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଭାଗବତ ପୁରାଣ। ତେଣୁ ଇଏ ଯେଉଁ ଶିବଜୀ ଶିବଜୀଙ୍କୁ ବୃନ୍ଦାବନବାସୀମାନେ ପୂଜା କରନ୍ତି, ଜୟ ଜୟ ଗୋପେଶ୍ୱର ବୃନ୍ଦାବନ ମାଝ, ଜୟ ଜୟ କୃଷ୍ଣ ସଖା ବଟୁ ଦ୍ୱିଜ ରାଜ। ବର୍ତ୍ତମାନ ଗୋପେଶ୍ୱର ରହିଛନ୍ତି, ଗୋପେଶ୍ୱର ବୃନ୍ଦାବନ ମଝିରେ ଗୋପେଶ୍ୱର ରହିଛନ୍ତି, ଆମେ ଥରେ ଯାଇଥିଲୁ, ଆମେ ଦର୍ଶନ କରିଥିଲୁ ଗୋପେଶ୍ୱର। ବହୁତ ଅଣଓସାର ରାସ୍ତା, ବହୁତ ସରଳ ରାସ୍ତା, ନ୍ୟାରୋ ରାସ୍ତା, ତା ଦେହରେ ଶିବଜୀ ରହିଛନ୍ତି। ତେଣୁ ଏ ଯେଉଁ ଶିବଜୀଙ୍କୁ ପ୍ରାର୍ଥନା କରନ୍ତି, ସେମାନେ ଭଗବାନ ପ୍ରାପ୍ତ ହେବା ପାଇଁ, କୃଷ୍ଣଙ୍କୁ ପ୍ରାପ୍ତ ହେବା ପାଇଁ ସେମାନେ ପ୍ରାର୍ଥନା କରନ୍ତି। ତେଣୁ ସେହିଭଳି ଭାବରେ କାତ୍ୟାୟନୀଙ୍କୁ ସେ ପ୍ରାର୍ଥନା କରିଥିଲେ, ନନ୍ଦଗୋପ ସୁତଂ ଦେବୀ ପତି ମେ କୁରୁତେ ନମ, ନନ୍ଦଗୋପ ସୁତ ଆମର ପତି ହୁଅନ୍ତୁ। ତେଣୁ ଭଗବାନ ସେଥିପାଇଁ କହିଲେ ସଂକଳ୍ପ ବିଦେଶ ଭବତୀ ନା ମଦର୍ଚ୍ଚନ, ତମେ ଯେଉଁ ମୋର ଅର୍ଚ୍ଚନା କଲ ମୁଁ ଜାଣିଗଲି ତମର ଇଚ୍ଛା କ'ଣ। ମଦର ଭବତୀ ନା ମଦର୍ଚ୍ଚନ ମୟା ଅନୁମୋଦିତ ସୋସୌ, ମୁଁ ଅନୁମୋଦନ କରୁଛି ସେଇଟାକୁ, ସତ୍ୟଂ ଭବତି ସତ୍ୟଂ ଭବତି ମରତି, ସେଇଟା ସତ୍ୟ ହଉ, ଭଗବାନ ସତ୍ୟ ସଂକଳ୍ପ, ଭଗବାନ କହିଲେ ସତ୍ୟ ହେବ ମାନେ ସେଇଟା ସତ୍ୟରେ ପରିଣତ ହେବ। ତେଣୁ ସେ କହିଲେ ଆଗାମୀ ଯେଉଁ ଶରତ ପୂର୍ଣ୍ଣିମାରେ ତୁମେ ମୋ ସହିତ ମିଳିତ ହେବ। ଏଇଭଳି ଭାବରେ କହି ଭଗବାନ ତାଙ୍କୁ ବସ୍ତ୍ର ପ୍ରଦାନ କଲେ, ସେମାନେ ବସ୍ତ୍ର ପରିଧାନ କରି ଯିବା ପାଇଁ ଚାହୁଁନଥିଲେ। ଭଗବାନ ଯେଉଁ ଆକର୍ଷଣ ରହିଛି ସେ ଆକର୍ଷଣ କ'ଣ ଜଣେ ଛାଡ଼ିପାରିବ, ଭଗବାନଙ୍କୁ ଛାଡ଼ି ଚାଲିଯାଇପାରିବ? ତେଣୁ ବହୁତ କଷ୍ଟରେ ସେମାନେ ଗଲେ ସେଠୁ। ତେଣୁ ଏହିଭଳି ଭାବରେ ଭଗବାନ ଯେଉଁ କହିଲେ ସେଠି ସେ କଥା କହୁଛନ୍ତି, ମାମ୍ ଆପୁ ବୀର୍ଯ୍ୟ ଅଞ୍ଚିନ୍ତୟା, ମାମ୍ ଆପୁ ମୋତେ ସେମାନେ ପ୍ରାପ୍ତ ହେଲେ, ମଦ୍ ବୀର୍ଯ୍ୟ ଚିନ୍ତୟା, ମୋର ବୀର୍ଯ୍ୟ ବା ମୋର ଶକ୍ତି ଚିନ୍ତା କରି ଭଗବାନ ଲୀଳା ସମୂହ, ସୌର୍ଯ୍ୟଶାଳୀ ଲୀଳା ସମୂହ, ସବୁ ଲୀଳା ବହୁତ ଲୀଳା ଭଗବାନଙ୍କ ସହିତ ଗୋପୀମାନଙ୍କୁ ସବୁ ହେଇଛି। ଗୋପୀମାନେ ଏ ରାସଲୀଳା ପୂର୍ବରୁ ବହୁତ ସବୁବେଳେ କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଥିଲେ, କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଥିଲେ ସବୁବେଳେ। ବିଶେଷ ଭାବରେ ଦଶମ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯାଇଛି, ଭଗବାନ ସବୁ ଅନ୍ୟାନ୍ୟ ସବୁ ଅସୁରକୁ ହତ୍ୟା କରୁଥିଲେ, ଏସବୁ ହେଉଥିଲା। ଏକୋଇଶ ଅଧ୍ୟାୟରୁ ଆରମ୍ଭ ହେଲା ଭଗବାନଙ୍କର ଯେଉଁ କ'ଣ ସେଇଟା ହେଉଛି, ଏକୋଇଶ ଅଧ୍ୟାୟରେ ହେଉଛି ବେଣୁଗୀତ, ବେଣୁଗୀତ ଯେଉଁ ଭଗବାନ ବେଣୁ ବାଦନ କରନ୍ତି, ସେଇଠୁ ଗୋପୀମାନେ ସେଇଠୁ ଆରମ୍ଭ କରିଛନ୍ତି କଥା, କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଛନ୍ତି ସବୁବେଳେ ରହିଛି ତାଙ୍କ କଥା, ଗୋପୀମାନଙ୍କ କଥା ବହୁତ ରହିଛି ଭାଗବତମରେ। ମୋର ଧାରଣା ଏକୋଇଶ ଅଧ୍ୟାୟରୁ ଆରମ୍ଭ ହେଇଛି ଗୋପୀମାନଙ୍କ କଥା ଭାଗବତମରେ, ତା ପୂର୍ବରୁ ଥିଲା କିନ୍ତୁ ଏତେ କ୍ଲିଅର୍ ନଥିଲା, ମୋତେ ଭଗବାନ ଜଣା ବର୍ଣ୍ଣନା କରାଯାଇନଥିଲା। ଏକୋଇଶ ଅଧ୍ୟାୟରେ ପୁରା ଅଧ୍ୟାୟଟା ଗୋପୀମାନେ କହିଛନ୍ତି, ଏକୋଇଶ ଅଧ୍ୟାୟରେ ସେ ଯେଉଁ କହିଛନ୍ତି, ହନ୍ତାୟ ମଦ୍ରିର ବଳା ହରିଦାସ ବର୍ଜ୍ୟୋ यद राम कृष्ण चरण स्पर्श प्रमोद मानंग तनुदिशा गो गुण तयोर्जा पानीय सुजबस कंदर कंदमूली एवं भाव एक अध्याय से वर्णना करोपी मैंने भगवान का स्मरण कर सब कृष्ण का स्मरण कर कृष्ण भगवान चलीगले सका उठिक चलीगले प्रथम वत्साचारण करते जो पगंड बयस रेल से गोचारण कले सका उठले से चलें दुई तीन वर्ष काल लीला करते वृंदावन ब्रजमंडल दुई तीन वर्ष काल खेलाखेली करते अढ़ाई वर्ष तीन वर्ष रू सी चलिए वत्साचारण करने आरंभ कले भगवान तेनाली सका देखा हुए ना सी चली जाती हाँ विषय सब स्मरण कर गोपी मैने लीला को स्मरण करुवे अटति जद्भवा नी काननम त्रुटि जुगायते त्वाम पश्यताम कुटिलं कुंदलं श्रीमुखं चते जड़ उदीक्षतां पाप्म क्रोधुषां सकाळ हेले चली जिबे जे आउ फेरिबे नाही संध्या पर्यंत आउ देखा दर्शन मिलिबे नाही तांको विरहरे त्रुटि बहुत कम समय गोटे चक्षुरे पलक पड़ा समय त्रुटि से समय गोटे जुग भाई लगुला त्रुटि जुगा ये तम अपश्यताम यही भाव में कृष्ण लीला को सब स्मरण करुले केमी गले केमी लीला करेंगे केमी पाद से सब पकाउे पाद पड़ थ बहुत कष्ट यही भाव में स्मरण कर मूर्छा हो जाऊे जो रही कौन गोपी गीत जो रही एकत्रिश अध्याय गोपी गीत से सब वर्णना कर तेणु ये सब महद वीर्य माँ आपु महद वीर्य चिंतया भगवान को लीला को सब स्मरण करुले स्मरण कर माँ मापु मत से प्राप्त हेले जो मानक बांधिक रखा जाता से आसीपार मत से प्राप्त होते पूर्व श्लोक जो कहले तार प्रमाण ये श्लोक दौंती तेणु ये भाव में ये श्लोक भावार्थ में विश्वनाथ चक्र ठाकुर कहते ये अंतिम संदेश तापर आउ अन्य संदेश सब रही जो प्रथम संदेश उद्धव कहले गोपी मान को ताधर यहाँ थी लास्ट 29-37 नौटी श्लोक थे तेणु ये श्लोक कहते विश्वनाथ चक्र ठाकुर कहते अत्र अर्थे भवती ना मध्य पूर्व मंत्रगृहे निरुद्धा जा गोप्या ता एव प्रमाण मिथ्याह आ पूर्व श्लोक जो कहले माँ मनुस्मृत्यो माँ उपश्यत मत जी स्मरण कर मत प्राप्त हे ये आउ गोटे प्रकार संदेश पूर्वटा जो संदेश देते ज्ञान संदेश देते ज्ञान उपदेश देते जोटा गोपी मैंने पसंद कले ना ज्ञान ज्ञान जन भगवान को ब्रह्म अनुभूति प्राप्त हो पार तेणु गोपी मैंने पसंद कले से उद्धव ये संदेश दे पूर्व संदेश जो रही तेणु भगवान ये संदेश जो कहले तुम्हें मत जो स्मरण कर मन मत स्मरण माम अनुस्मरत्यो माम नित्य मत जो स्मरण करुच मत प्राप्त हे अचिरात खूब शीघ्र मत प्राप्त हे तार उदाहरण हूँ यही श्लोक विष्णु चक्रे अत्र अर्थे भवती ना मध्य पूर्व मंत्रगृह निरुद्धा जा गोपियां भितर से सब थे गोपी मान भर से गोपी मान जब जापार नीले तेणु तईटा से अगर गोपी मानी उदाहरण कहले तुम भितर जो मैंने मो पाक आसपार से उदाहरण मुझे पूर्व श्लोक कहली तार प्रमाण होने जा गोप्या ताव प्रमाण से प्रमाण मुझे ये कथा कहले पूर्व श्लोक मत चिंता कल मत प्राप्त हे से प्रमाण जास्मिन वृंदावन रात्रिया क्रीड़ता मया सह जा अलब्ध रासा से जापार रासक्रीड़ा से जोगद रासक्रीड़ लक्ष्मीदेवी जोगद शिवजी जोगद बहुत जोगद शिवजी को मिलला परमिशन मिलला कि लक्ष्मीदेवी एपर्तंत मिलना किंतु से जाते रासक्रीड़ा स्थल को जाते कि आलाव भितर आलाव कराला ना कि ये गोपी मैंने घर छाड़े ना बंदी कर रखी ताको पिता माने पिता माता माने ताको स्वामी माने ससुर सासु माने बंदी रखी से अल अफ धा से प्राप्त हो पार नथिले गोटे ब्रजे आसती तेणु से ब्रजे रही कुतः बोले आसुता भर्तु भिन निरुद्धत्वाद इति भाव तांको स्वामी मानक द्वारा से माने निरुद्ध होकर रहते बंधी होकर रहते जबरदस्ती तांको बांधिक रखिले ता स्व मनो वनरथा सिद्ध्या मद विच्छेद महापीड़या च मर्तुकाम अपि कल्याण से माने चाहूँ मोर विरह विरह यंत्रणा रहीपारे ना मृत्यु चाहूँगी विरह यंत्रणा अंतिम दशा हो मृत्यु से चाहते आम मृत्युवरण करू कि कल्याणवत जीवंत कितु से मुझे रक्षा कली से कल्याणी से मुझे रक्षा कली और मत वीर्थ चिंतया माँ मां तद एव आपु से मत वीर्थ चिंतया माँ मत से प्राप्त हेले मुठी जा सहित नृत्य कली रास कली गृह तत्रीवाभिर्भूय रम रमणेन मुठी आविर्भाव होगली मया साधमेव तस्यां रात्रु ब्रजे स्थिता तेणु से दिन सहित लीला करपर जो रात्रि सब रासलीला होता से जोगद भगवान रासलीला चली से गोटे रात्रि तो कथा जापर ना अन्य रात्रि कथा कौन कह सब रात्रि भगवान रासलीला चली जो रात्रि भगवान जीवाई बस रासलीलार जोगदेप बस दिन आस पहुँचला केशी केशी दत्त आसीगला केशी ना अरिष्टासुर अरिष्ट अरिष्ट हूँ वृषभ गोटे कौन षंड रूप आसला से अरिष्ट आसला भगवान बाहर जीवाई रासलीलार जोगदेवे विश्वनाथ चक्रवर्ती ठाकुर भाषा कही तेणु जो आसीगला ये वृषभ आसीगला अरिष्टासुर तेणु भगवान आ कौन रासलीला करेंगे से बांधिले पट्टी बांधिले जो उतरी पकईले कौन रसिक बेस जाऊे बर्तमान बांधिले भल बेस धारण कले भगवान से उतरी को बांधि पकईले अंटार बांधि पकईले युद्ध कले वृषभ को हत्या कले अरिष्टासुर को हत्या कले पहुँचीगले रासलीला राधाराणी जाणीगले कह तुम्हें आमको छुईब ना कहीं ना तुम गाभी हत्या कल गोटे वृषभ को हत्या कल वृषभ ताको हत्या कल तुम ना से वृषभ ना से असुर ना असुर कौन हम सी तो वृषभ रूप आसला ना तुम तो हत्या कल तेणु भगवान कह क्या बर्तमान ना तुम्हें आग निजी को पवित्र कर ना केमी पवित्र करवा जा तीर्थर स्नान कर पवित्र हे आमित हे भगवान मत तीर्थ को मुझे मुझे तीर्थ को आघात कर भगवान श्यामकुंड या करदे पाद गोटे मारदे आघात करदे श्यामकुंड या भगवान पर कौन बड़ कथा तेणु राधाराणी कहे ना आम तुम आम गोटे अलग ये करूँ कहीं सीए तुम खोलियाँ आरंभ कले राधा तेणु भगवान पुणी तर व्यवस्था कर राधाकुंड पुणी तैयारी कले राधाकुंड जल से श्यामकुंड सब सब जल उपस्थित होते सब तीर्थ जल सब आस उपस्थित होते राधाराणी पाखे आस उपस्थित हेले माताजी ए स्वामी आमको अनुमति दिंतु आम राधाकुंड प्रवेश करूँ कभी सब तीर्थ आस प्रवेश कले तेनालीन राधाकुंड निर्माण है जो दिन भगवान अरिष्टासुर को हत्या करते तेनाली राति अधरे राति अध होगला तेणु राति अध हूँ राधाकुंडर आविर्भाव स्थली ये कार्तिक मसरे जो रही बहुलाष्टमी तिथि रही तिथि यही राधाकुंडर आविर्भाव होता तेणु समस्त से राति अधरे जा स्नान करती आम गोटे सौभाग्य मिलता गोटे थर आम स्नान करूँ से राति अधरे तेणु जहा ये सब अनेक लीला रही भगवान कहुआ पूरा यहाँ तेणु ये जो रही विश्वनाथ चक्रवर्ती ठाकुर कहते माँ मापू से मत प्राप्त हेले कतवा आविर्भाव मुझे आविर्भाव होगली रममाणीन सहित मुझे रासलीला कली मया सार्धमेव तापर से सब अन्य रात्रि सब से जोगद तत्पर रात्रिशु रासमी प्राप्त इति अर्थ पर रात्रि मानक रासलीला भाग नहीं दशम स्कंद एक अध्याय जो श्लोकटी अच्छा कौ श्लोक से जो मैंने गोपी मैंने जापार नथिले से गोपी मैंने लीलाटी कही जो मैंने जापार नथिले प्रतिश्रुतान्वय भ्रातृबान्धवान ये वर्णना कर ପତିସୁତାନ୍ୱୟ ଭ୍ରାତୃବାନ୍ଧବାନ୍ ଅତିବିଲଙ୍ଘ୍ୟତେ ଅନ୍ତ୍ୟଚ୍ୟୁତାଗତଃ ଗତିବିଦସ୍ତବୋତ୍ ଗୀତମୋହିତା କିତବ ଜୋଷିତ କସ୍ତ୍ୟ ଜେନିଷି। ଏ ଷୋହଳ ନମ୍ବର ଶ୍ଳୋକରେ ଏଠି ଯେଉଁ କୁହାଗଲା, ଏଠି ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି ତାଙ୍କ ଭାଷ୍ୟରେ, ଯାଶ୍ଚ ବେଣୁବାଦନ ସମୟ ପତିଭି ଅନ୍ତଗୃହ ନିରୁଦ୍ଧା ଆସନ୍ ତାହା ଶେଷ ମାହୁ। ସେମାନେ ଏଇ ଗୀତଟିକୁ କହିଛନ୍ତି, ଯେଉଁମାନେ ବେଣୁବାଦନ ସମୟ ଯେତେବେଳେ କରିଥିଲେ, ଭଗବାନ ବେଣୁବାଦନ କରି ତାଙ୍କୁ ବୁଲଉ ଡକାଉଥିଲେ, ଏମାନେ ଯାଇପାରିନଥିଲେ। ପତିଭି ଅନ୍ତଗୃହ ନିରୁଦ୍ଧା, ତାଙ୍କ ପତିମାନେ ତାଙ୍କୁ ବନ୍ଦୀ କରି ରଖିଥିଲେ, ସେମାନେ ଏଇ ଶ୍ଳୋକଟି କହିଛନ୍ତି। ଅତି ସତାନ୍ୱୟ ଭ୍ରାତୃବାନ୍ଧବାନ୍ ଅତି ବିଲମ୍ଘ, ଏଇଟାକୁ ଲଙ୍ଘନ କରିପାରିବେ ନାହିଁ, କିନ୍ତୁ ତଥାପି ଆମେ ତାକୁ ଲଙ୍ଘନ କରି ଆସିଲୁ। ଗତି ବିଧ୍ୱସ୍ତ ବୋଧ ଗୀତ ମୋହିତା, ତୁମର ଗୀତରେ ଆମେ ମୋହିତ ହେଇକରି ଆସିଲୁ। କିତବ ଦୋଷିତା, କେତେଣୁ ଆମକୁ କିଏ ତ୍ୟାଗ କରିବ, ତୁମଭଳି ଧୂର୍ତ୍ତ ବ୍ୟକ୍ତି ହିଁ ତ୍ୟାଗ କରିବ। କିତବ ଶବ୍ଦରେ ତାଙ୍କୁ ସମ୍ବୋଧନ କରୁଛନ୍ତି, କିତବ ବ୍ୟକ୍ତି, କିତବ ଦୋଷିତା। ତେଣୁ ଏଇଭଳି ଭାବରେ ଆମର ସମୟ ହୋଇଗଲା, ଆମ ଭାଗବତ କଥାକୁ ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ଅଛି ହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅମ୍ବେଦ ଗୌରଭକ୍ତ କି, ଦାୟୀ ଗୌର।